ପାଇଁ ଗୋଟେ ଚିରା କାଗଜ, ଗୋଟେ ଅଦରକାରୀ ବହିର ଅପଡ଼ା ଅକ୍ଷର, ଆଉ ତମ ପାଇଁ ଗୋଟେ ଅଫେରା ମେଘ। ସମୟ ବିତିଯାଇଛି ଉମେଶ, ଖରା ଘୁଞ୍ଚି ଯାଇଛି ତମେ ଦେଇଥିବା ଚିହ୍ନ ପାଖରୁ। ମନ ମରିଯାଇଛି, ବୟସ ଗଢ଼ିଯାଇଛି, ଏମିତି ଏକା ଅଛି, ଭଲରେ ଅଛି। ମୁଁ ଏବେ ତମ ପ୍ରସ୍ତାବରେ ରାଜି ନୁହଁ, ତମେ ଚାଲିଯାଅ। ବସ୍କୁ ଅପେକ୍ଷା କରିଥିଲା ଅନିଶା, ଅଫିସ ସାରି ଘରକୁ ଯିବ। ବସ୍ଟା ଆଜି ଆସିବାରେ ଲେଟ୍ କରିଛି, ଦିନରେ ଫୋନ୍ କରିଥିଲା ଉମେଶ ଆସିବ ବୋଲି, ଆସି ପହଞ୍ଚିଲା ଏବେ। ଅନିଶାକୁ ବାହା ହେବା ପାଇଁ ପ୍ରସ୍ତାବ ଦେଲା, ଅନିଶା କିନ୍ତୁ ମନା କଲା। ମନ ମାରିଥିଲା ଉମେଶ, ମନରେ ମେଞ୍ଚାଏ ଆଶା ଆଉ ଉତ୍କଣ୍ଠାକୁ ଜାବୁଡ଼ି ଧରି ଆସିଥିଲା ଟିକେ ଖୁସି ନେଇ ଫେରିବା ପାଇଁ। ହେଲେ ଅନିଶାର ଏ ରୋକଠୋକ୍ ନାସ୍ତିବାଣୀ ତା ମୁହଁରେ ନିରାଶାର ଚିହ୍ନ ବୁଲିଦେଲା। ମନ ଦୁଃଖରେ କହୁଥିଲା ଉମେଶ, ମୁଁ ତମଠୁ ଏ ପ୍ରକାର ଉତ୍ତର ଆଶା କରିନଥିଲି ଅନିଶା, ଭାବିଥିଲି ତମେ ମୋ ପ୍ରସ୍ତାବରେ ରାଜି ହୋଇଯିବ। ହେଲେ ଅନିଶା କହିଲା, ମୋତେ ବାହା ହୋଇ କ'ଣ ଲାଭ ମିଳିବ ତମକୁ, ତାପରେ ବାହା ହେବାର ବୟସ ତମର ବିତିଯାଇ ସାରିଲାଣି, ଆଉ ସାହାରା ଦରକାର ନାହିଁ, ଏକା ଏକା ବଞ୍ଚି ଶିଖିବା ଅଭ୍ୟାସ ହୋଇଗଲାଣି। ମୁଁ କିନ୍ତୁ ତମକୁ ଏଯାଏ ଅପେକ୍ଷା କରି ରହିଛି, ତମେ ହିଁ ମୋତେ କହିଥିଲ ଯଦି ମୋତେ ଏତେ ଭଲ ପାଉଛ ତାହେଲେ ବିବାହଟା ଆମ ପାଇଁ ମୁଖ୍ୟ କଥା ନୁହେଁ, ମୁଖ୍ୟ ହେଲା ବିଶ୍ୱାସ ଆଉ ଭଲ ପାଇବା, ବାସ୍। ତମରି ସେ ପଦେ କଥାରେ ମୁଁ ତ ଏଯାଏ ଅପେକ୍ଷା କରି ରହିଛି, ଅବିବାହିତ ଅଛି। ଏତିକିବେଳେ ବସ୍ ଆସି ଲାଗିଗଲା। ମୁଁ ଆସୁଛି ଉମେଶ, ପରେ କଥା ହେବା, କହି ଅନିଶା ବସ୍ରେ ଉଠି ଚାଲିଗଲା। ଅନିଶାର ଯିବା ବାଟକୁ ଚାହିଁଥାଏ ଉମେଶ, ହତାଶା ଓ ପ୍ରତୀକ୍ଷାର ପ୍ରତିକ୍ରିୟା ଦେଇ। ଅନିଶା ଦାସ, ବାପା ବୋର୍ଡ ଅଫ୍ ରେଭିନ୍ୟୁରେ ଜଣେ ଟ୍ୟାକ୍ସି ଡ୍ରାଇଭର, ଘରେ ଗୋଟେ ସାନ ଭାଇ ଆଉ ଭଉଣୀ। ପିଲାଦିନୁ ଉମେଶ ଅନିଶାର ଘର ସହିତ ଜଡ଼ିତ, ଯିବା ଆସିବା ଭିତରେ ଅନିଶା ଆଖିରେ ଆଖି ମିଶିଗଲା। ଅନିଶାର ବାପା ମା ଉମେଶକୁ ବହୁତ ଭଲ ପାଆନ୍ତି, ପୁଅଠୁ ବେଶୀ। ପ୍ରାୟ ସମୟ ଅନିଶାର ବାପା ଟୁର୍ରେ ସହର ବାହାରକୁ ଯାଆନ୍ତି, ସେଥିପାଇଁ ଉମେଶ ଆସି ଘରର ଦେଖାଶୁଣା କରୁଥାଏ। ତା ଭିତରେ ଆହୁରି ପାଖାପାଖି ହୋଇଗଲେ ଅନିଶା ଆଉ ଉମେଶ, ଆଖି ତ ମିଶିଗଲା, ଧୀରେ ଧୀରେ ମନ ବି ମିଶିଗଲା। ଦୁହେଁ ପ୍ରେମର ଆକାଶରେ ଉଡ଼ି ବୁଲିଲେ ନୂଆ ନୂଆ ପ୍ରେମର ଡେଣାଲକା ଚଢ଼େଇ ଭଳି। ଦିନଟି ଉମେଶର ଅନୁପସ୍ଥିତିକୁ ସହିପାରେ ନା ଅନିଶା, କାଁ କାଁ ଲାଗେ ତାକୁ ଘର ବାହାର। ହଠାତ୍ ଅନିଶାର ବାପାଙ୍କର ଆକ୍ସିଡେଣ୍ଟରେ ଡେଥ୍ ହୋଇଗଲା, ଚଡ଼କ ପଡ଼ିଗଲା ପରିବାର ଉପରେ। ଘରର ରୋଜଗାରିଆ ଲୋକ ଚାଲିଗଲା ପରେ କେମିତି ଘର ଚଳିବ, ସେହି ଚିନ୍ତାରେ ରହିଲେ ଅନିଶାର ବୋଉ। ଏହାରି ଭିତରେ ଅନିଶାର କଲେଜ ପଢ଼ା ସରିଯାଇଥାଏ, ସହାନୁଭୂତି ବଶତଃ ଅନିଶାକୁ ତା ବାପାଙ୍କ ଅଫିସରେ ଚାକିରି ଖଣ୍ଡେ ମିଳିଲା। ଉମେଶ ମଧ୍ୟ ସମୟ ସମୟ ଆସି ସାହାଯ୍ୟ କରେ, ହେଲେ ଅନିଶା ଉପରେ ଘରର ସମସ୍ତ ବୋଝ, ମାଆର ମାସକୁ ମାସ ଔଷଧ ଖର୍ଚ୍ଚ, ସାନ ଭାଇ ଭଉଣୀଙ୍କ ପାଠପଢ଼ା, ନୂଆ ଚାକିରିର ସ୍ୱଳ୍ପ ଦରମା ଭିତରେ ଘରର ଖର୍ଚ୍ଚ ମେଣ୍ଟିଯାଏ। ଏହା ଭିତରେ ଉମେଶର ବାପା ବି ଚାଲିଯାଆନ୍ତି ଆରପାରିକୁ, ତେଣୁ ଉମେଶ ଘରର ବ୍ୟସ୍ତତା ଭିତରେ ଆଉ ସମୟ ଦେଇପାରେ ନା। ଉମେଶର ବାହାଘର ପାଇଁ ଜିଦ୍ ଧରନ୍ତି ଉମେଶର ମା। ଉମେଶ ଦିନ ଅନିଶାକୁ ଏ କଥା କହେ, ଅନିଶା କହେ, ମୁଁ ବାହା ହୋଇଗଲେ ମୋ ପରିବାର ଅସୁବିଧାରେ ପଡ଼ିଯିବେ, ମୁଁ ରୋଜଗାରର ଘର ଚଳୁଛି, ତେଣୁ ତମେ ଯଦି ମୋତେ ଅପେକ୍ଷା କରିବ ନଚେତ ଅଲଗା କେଉଁଠି ବାହା ହୋଇଯାଅ, ମୁଁ ଦୁଃଖ କରିବିନି, ମୋ ପାଇଁ ମୋ ପରିବାର ବଡ଼। ହେଲେ ୟା ଭିତରେ କିଛି ବର୍ଷ ବିତିଯାଇଥିଲା, ଅନିଶାର ବୋଉ ଚାହୁଁନଥିଲେ ଅନିଶା ଆଗେ ବାହା ହୋଇଯାଉ, ସାନ ଭଉଣୀକୁ ବାହା କଲା, ସାନ ଭାଇକୁ ଚାକିରି କରାଇ ବାହାଘର କରେଇଲା। ୟା ଭିତରେ ନିଜକୁ ଭୁଲିଗଲା ଅନିଶା, ନିଜର ଖୁସିକୁ ଭୁଲିଗଲା ନିଜ ପରିବାର ପାଇଁ। ସଳିତା ହୋଇ ଅନ୍ୟକୁ ଆଲୁଅ ଦେଖିବା ପରେ କେହି ତାକୁ ବୁଝିଲେନି, ନା ବୁଝିଲା ଉମେଶ, ନା ବୁଝିଲେ ନିଜ ପରିବାର। ଘରର ବଡ଼ ପୁଅ କି ବଡ଼ ଝିଅ ହୋଇ ଜନ୍ମ ହେବା ଗୋଟେ ଅଭିଶାପ ବୋଲି ଭାବିନେଲା ସେ, ମନସ୍ଥ କଲା ସଳିତା ହୋଇ ଜଳି ଜଳି ପାଉଁଶ ହୋଇଯିବ, ନିଜ ଅନ୍ଧାରରେ ରହି ଅନ୍ୟକୁ ଆଲୁଅ ଦେବ, ଅନ୍ୟର ସୁଖରେ ନିଜେ ଖୁସି ହେବ। ଆଜି କିନ୍ତୁ ବଗିଚା ଅଛି, ଫୁଲ ବି ଅଛି, ହେଲେ ସେ ଫୁଲରେ ମହକ ନାହିଁ, ଯେତେ ଫଗୁଣ ଆସିଲେ ବି ଯେତେ ମଳୟ ବହିଲେ ବି ଫୁଲ ମନ ତଳର ଦୁଃଖକୁ କ'ଣ ଦୂରେଇ ଦେଇପାରିବ? ବିବାହଟା କ'ଣ ଗୋଟେ ପରିସମାପ୍ତି? କ'ଣ ମାସେ କହିବ ଉମେଶକୁ?